ओम शांति। आज सकार महावाक्य 9 जून 2025 मधुर संतान मनी तुमे मनी सारा विश्व रे शांति रो राज्य स्थापन करुथिबा बाबांकर सहयोगी अट। एबे तुम सन्मुखरे सुख शांति रो दुनिया रहिछि। प्रश्न, बाबा संतान मनकु कण पय पाठ पढाउछन्ती एवं पाठ पढार सारांश कण? उत्तर, बापा निजर संतान मानू स्वर्ग राजकुमार विश्वर मालिक करने पाठ पढ़ाऊ। बापा कहते पाने पाठ पढ़ार सारांश है दुनिया सब कथा को भूली जाओ। एपरी के भाव ना जे मो पाखे कोटे टंका अच्छी कि लक्षे टंका अच्छी, कारण सबकि नष्ट हो भल भाव पुरुषार्थ कर, पाठ पढ़ा उपरे ध्यान दियो। गीत आखिर ओह दिन आया आज। ओम शांति। पिला मने गीत सुनिले शेषरे विश्वरे शांतिर समय आसिला। समस्ते कहुछन्ते विश्वरे शांति किपरि आसिबो, सेथिपय जे ठीक राय दियन्ते तांको पुरस्कार देथान्ते। नेहरू मध्य राय देउथिले शांति तो हेला नाही, केवल मत देकरि गले। एबे तुम मन बुद्धि अच्छी जे एमिति भी समय थिला जेते बेले कि सारा विश्व रे सुख शांति संपत्ति आदि सब किछि थिला, ताहा एबे नाही पुणि हेबो। सृष्टि चक्र घूरिबो ना? एक कथा मध्य तुम संगम जुगे ब्राह्मण मानक बुद्धि रहिछि। तुमे मने जानिछ पुणि सुनार भारत हेबो। भारत को ही सुनार चढ़ी कहा जाउछि, जदिओ महिमा करुछंती किंतु केवल कथा को मात्र। तुमे तो एबे वास्तव रे पुरुषार्थ करुछ, जानिछ बाकी अल्प दिन अछि, तेनु ए नरकर सब दुख कथा भूली हो जाउछि। तुम मनक बुद्धि रे अछि जे एबे सुखर दुनिया सन्मुखरे उपस्थित, जेपरी आगरो बिलातरो जेते बेले आसुथिले सेते बेले सेमाने भाबुथिले जे घर को पहुंचिबा पाई बाकी आउ अल्प समय अछि, काहेकि ना आगरो बिलातरो आसिबा को बहुत समय लागुथिला। एबे त उड़ा जहाज रे जल्दी पहुंचि जाउछन्ते। सेई बोली एबे तुम मनक बुद्धि रे अछि जे अमर सुखर दिन आसिबो, जहा पाई आमे माने पुरुषार्थ करुछु, सेति पाई बाबा मते बहुत सहज पुरुषार्थ बताउछन्ते। ड्रामा अनुसारे कल्प पूर्व भली एहा निश्चिंत हेबो। तुमे मने देवता थिलो, देवता मानंकर कित्ते ढेर मंदिर तयारी हेउछि। पिला मने जानिछन्ति ए मंदिर अति तयारी करी कोन करिवे, बाकी आउ कित्ते दिन अछि। तुमे मने एबे ज्ञानर अधिकारी होइछ। कुहा मध्य जाय परमपिता परमात्मा सर्वशक्ति अलमाइटी अथॉरिटी अटन्ते। तुमे मने मध्य एबे ज्ञानर अधिकारी होइछ, से माने होछन्ते भक्तिर अधिकारी। बाबांको अलमाइटी अथॉरिटी अर्थात सर्वशक्तिर अधिकारी कहा जाउछि। तुमे मने पुरुषार्थर क्रम अनुसार ज्ञानर अधिकारी होछ। तुम निकटरे सृष्टिर आदि मध्य अंतर ज्ञान रहिछि। जानिछ आमे बाबांको ठारु वर्षा पाइबा पई पुरुषार्थ करुछु। भक्तिर अधिकारी मैंने समस्त को भक्तिर कथा ही सुनाई थांते। तुम्हें ज्ञानर अधिकारी होइथिबार ज्ञान सुनाउछ। सत्य जुगरे भक्ति रहिबो नाही, सेठारे जणेले पुजारी रहिबे नाही, केवल पूज्य ही पूज्य रहिबे। अधाकल्प पूज्य अधाकल्प पुजारी। भारतवासीको निमते कहा जायछि जे माने जेतेबेले पूज्य थिले भारत स्वर्ग थिला, एबे भारत पुजारी नरक हो जाइछि। तुमे मने एबे वास्तविक जीवन गढ़ुछ। पुरुषार्थर क्रमानुसारे समस्त को बुझाउछ एवं एहार वृद्धि हो चलिछि। ए सब ड्रामारे पूर्वरु निर्धारित हो रहिछि। ड्रामा तुमको पुरुषार्थ कराउछि। तुमे मने पुरुषार्थ करि चलिछ। जानिछ ड्रामारे अमर अविनाशी पाठ रहिछि। दुनिया ए कथा को कौन जानिबो? आमर ही ड्रामारे पार्ट रहिछि। जिए कहिबो से ही बुझिबो ना किपरि आमर ही ड्रामारे पार्ट रहिछि। एही सृष्टि चक्र घूरि चलिछि। एही विश्वर इतिहास भूगोल संबंध रे तुम मनक व्यतीत आउ कहा को जाना नाही। ସର୍ବୋଚ୍ଚ କିଏ ଦୁନିଆରେ କେହି ହେଲେ ଜାଣିନାହାନ୍ତି। ଋଷି ମୁନି ଆଦି ମଧ୍ୟ କହୁଥିଲେ ଆମେ ଜାଣିନାହୁଁ। ନୀତିନୀତି କହୁଥିଲେ ନା, ଏବେ ତୁମେମାନେ ଜାଣୁଛ ରଚୟିତା କେବଳ ବାପା ହିଁ ଅଟନ୍ତି, ଯିଏକି ଆମକୁ ପାଠ ପଢ଼ାଉଛନ୍ତି। ଏକଥା ମଧ୍ୟ ବାବା ବାରମ୍ବାର ବୁଝାଇଛନ୍ତି ଯେ ଏଠାରେ ଯେତେବେଳେ ବସୁଛ ଦେହି ଅଭିମାନୀ ହୋଇ ବସ। ଏକମାତ୍ର ବାପା ହିଁ ରାଜଯୋଗ ଶିଖାଉଛନ୍ତି ଏବଂ ବିଶ୍ୱର ଇତିହାସ ଭୂଗୋଳ ବୁଝାଉଛନ୍ତି। ବାବା କହୁଛନ୍ତି, ମୁଁ କୌଣସି ଥଟ୍ ରିଡର ଅର୍ଥାତ୍ ସଂକଳ୍ପକୁ ପଢିଲା ବାଲା ନୁହେଁ। ଏତେ ବଡ଼ ଦୁନିଆକୁ କଣ ରିଡ୍ କରିବି କି? ବାବା ନିଜେ କହୁଛନ୍ତି, ମୁଁ ଡ୍ରାମାର ନିର୍ଦ୍ଧାର୍ଯ୍ୟ ଅନୁସାରେ ତୁମକୁ ପବିତ୍ର କରିବାକୁ ଆସୁଛି। ଡ୍ରାମାରେ ମୋର ଯାହା ପାଠ ଅଛି ତାକୁ ବଜାଇବାକୁ ଆସୁଛି, ବାକି ମୁଁ କୌଣସି ଥଟ୍କୁ ରିଡ୍ କରୁନାହିଁ। ମୋର କଣ ପାଠ ଏବଂ ତୁମେମାନେ କଣ ପାଠ କରୁଛ ଏଇ କଥା କହୁଛି। ତୁମେମାନେ ମଧ୍ୟ ଏହି ଜ୍ଞାନକୁ ଶିଖି ଅନ୍ୟମାନଙ୍କୁ ଶିଖାଉଛ। ମୋର ପାଠ ହେଉଛି ପତିତ ମାନଙ୍କୁ ପାବନ କରିବା, ଏ କଥା ମଧ୍ୟ ତୁମେମାନେ ଜାଣିଛ। ତିଥି ତାରିଖ ସହିତ ସବୁ ଜାଣିଛ, ଏ କଥା ଦୁନିଆରେ କେହି ହେଲେ ଜାଣିନାହାନ୍ତି। ତୁମକୁ ବାବା ଶିଖାଉଛନ୍ତି, ପୁଣି ଯେତେବେଳେ ଏହି ସୃଷ୍ଟି ଚକ୍ର ପୂରା ହେବ ସେତେବେଳେ ପୁଣି ବାବା ଆସିବେ। ଏହି ସମୟରେ ଯାହା ସବୁ ଦୃଶ୍ୟ ଚାଲୁଛି ତାହା ପୁଣି କଳ୍ପ ପରି ଚାଲିବ, ଗୋଟିଏ ସେକେଣ୍ଡ ମଧ୍ୟ ଅନ୍ୟ ସେକେଣ୍ଡ ସହିତ ମିଶି ପାରିବ ନାହିଁ। ଏହି ନାଟକ ଘୁରି ଚାଲିଛି, ତୁମେମାନେ ଏହି ବେହଦ ନାଟକ ବିଷୟରେ ଜାଣିଛ, ତଥାପି ତୁମେମାନେ ବାରମ୍ବାର ଭୁଲି ଯାଉଛ। ବାପା କହୁଛନ୍ତି, ତୁମେମାନେ କେବଳ ମୋତେ ମନେ ପକାଅ, ଆମର ବାପା ପିତା ଶିକ୍ଷକ ଏବଂ ଗୁରୁ ଅଟନ୍ତି, ତୁମମାନଙ୍କର ବୁଦ୍ଧି ଏବେ ସେପଟକୁ ଚାଲିଯିବା ଉଚିତ। ଆତ୍ମା ବାପାଙ୍କର ମହିମା ଶୁଣି ଖୁସି ହେଉଛି। ସମସ୍ତେ କହୁଛନ୍ତି ଆମର ବାପା ଟିଚର ଅଟନ୍ତି, ସେ ହିଁ ସତ୍ୟ ଅଟନ୍ତି। ଏହି ପାଠପଢା ମଧ୍ୟ ସତ୍ୟ ଏବଂ ସମ୍ପୂର୍ଣ୍ଣ ଅଟେ, ସେହି ମନୁଷ୍ୟମାନଙ୍କ ପାଠପଢା ଅଧା ଅଟେ। ତେବେ ତୁମମାନଙ୍କ ବୁଦ୍ଧିରେ କେତେ ଖୁସି ରହିବା ଦରକାର, ଯେଉଁମାନେ ବଡ଼ ପରୀକ୍ଷାକୁ ପାସ୍ କରିଥାନ୍ତି ତାଙ୍କର ଅଧିକ ଖୁସି ରହିଥାଏ। ତୁମେ କେତେ ଉଚ୍ଚ ପାଠ ପଢୁଛ ତେଣୁ କେତେ ଅପାର ଖୁସି ରହିବା ଦରକାର। ଭଗବାନ ବାବା ବେହତର ବାପା ଆମକୁ ପାଠ ପଢ଼ାଉଛନ୍ତି, ତେଣୁ ତୁମର ଲୋମ ଟାଙ୍କରେ ଉଠିବା ଉଚିତ। ସେଇ ଅଧ୍ୟାୟ ପୁଣି ରିପିଟ ହେଉଛି, ଏ କଥା ତୁମମାନଙ୍କ ବ୍ୟତୀତ ଆଉ କାହାକୁ ବି ଜଣା ନାହିଁ। କଳ୍ପର ଆୟୁଷକୁ ହିଁ ବଢାଇ ଦେଇଛନ୍ତି, ତୁମମାନଙ୍କ ବୁଦ୍ଧିରେ ଏବେ 5000 ବର୍ଷର ସାରା କାହାଣୀ ଘୁରୁଛି, ଯାହାକୁ ଏ ସ୍ୱଦର୍ଶନ ଚକ୍ର ବୋଲି କୁହାଯାଉଛି। ପିଲାମାନେ କହୁଛନ୍ତି, ବାବା ବହୁତ ତୋଫାନ ଆସୁଛି, ଆମେ ଆପଣଙ୍କୁ ଭୁଲି ଯାଉଛୁ। ବାବା କହୁଛନ୍ତି, ତୁମେ କାହାକୁ ଭୁଲି ଯାଉଛ? ବାବା ଯିଏକି ତୁମକୁ ଡବଲ ମୁକୁଟଧାରୀ ବିଶ୍ୱର ମାଲିକ କରିଛନ୍ତି ତାଙ୍କୁ ତୁମେ କିପରି ଭୁଲି ଯାଉଛ? ଆଉ କାହାକୁ ତ ଭୁଲୁନାହ, ସ୍ତ୍ରୀ ପିଲା ଛୁଆ ଚାଚା ମାମୁ ମିତ୍ର ସମ୍ବନ୍ଧୀ ଆଦି ସବୁ ମନେ ଅଛନ୍ତି, ବାକି ତୁମେ ଏଇ କଥାକୁ କାହିଁକି ଭୁଲୁଛ? ତୁମର ଯୁଦ୍ଧ ଯୋଗରେ ବସିବା ସମୟରେ ହିଁ ହେଉଛି, ତେବେ ଯେତେ ଦୂର ସମ୍ଭବ ଯୋଗ କରିବାକୁ ହିଁ ହେବ। ପିଲାମାନେ ନିଜର ଉନ୍ନତି ପାଇଁ ସକାଳୁ ସକାଳୁ ଉଠି ବାପାଙ୍କ ସ୍ମୃତିରେ ବିଚରଣ କରିବା ଉଚିତ। ତୁମେ ଛାତ ଉପରକୁ ଅଥବା ବାହାରର ଥଣ୍ଡା ପବନକୁ ଚାଲିଯାଅ, ଏଠାରେ ଆସି ବସିବାର କୌଣସି ଆବଶ୍ୟକତା ନାହିଁ, ବାହାରକୁ ମଧ୍ୟ ଯାଇପାରିବ, ସକାଳ ସମୟରେ କୌଣସି ଭୟର କଥା ନାହିଁ, ବାହାରକୁ ଯାଇ ଚାଲିବା ଉଚିତ। ପରସ୍ପର ମଧ୍ୟରେ ଏହି କଥାବାର୍ତ୍ତା କର, ଦେଖ ବାବାଙ୍କୁ କିଏ ଅଧିକ ସ୍ମରଣ କରୁଛି। ପୁଣି କହିବା ଉଚିତ ଯେ ମୁଁ କେତେ ସମୟ ମନେ ପକାଉଛି, ବାକି ସମୟ ମୋର ବୁଦ୍ଧି କୁଆଡେ କୁଆଡେ ଗଲା। ଏହାକୁ କୁହାଯାଏ ପରସ୍ପର ମଧ୍ୟରେ ଉନ୍ନତିକୁ ପ୍ରାପ୍ତ କରିବାର ଉପାୟ। ନୋଟ କର, ମୁଁ କେତେ ସମୟ ବାବାଙ୍କୁ ମନେ ପକାଇଲି। ବାପା ବ୍ରହ୍ମା ଯାହା ଅଭ୍ୟାସ କରୁଛନ୍ତି ତାହା ବତାଉଛନ୍ତି, ଯୋଗଯୁକ୍ତ ହୋଇ ତୁମେମାନେ 1 ଘଣ୍ଟା ଚାଲିଲେ ମଧ୍ୟ ଗୋଡ ଥକିବ ନାହିଁ। ଯୋଗ ବଳ ଦ୍ୱାରା ତୁମର କେତେ ପାପ କଟିଯିବ, ଚକ୍ରକୁ ତ ତୁମେ ଜାଣିଛ, ରାତିଦିନ ତୁମ ବୁଦ୍ଧିରେ ରହିବା ଉଚିତ ଯେ ଏବେ ଘରକୁ ଯିବାକୁ ହେବ। ସେଥିପାଇଁ ପୁରୁଷାର୍ଥ କରୁଛ, କଳିଯୋଗୀ ମନୁଷ୍ୟମାନଙ୍କୁ ଟିକିଏ ହେଲେ ଜଣା ନାହିଁ, ସେଥିପାଇଁ ମୁକ୍ତି ନିମନ୍ତେ କେତେ ଭକ୍ତି କରି ଚାଲିଛନ୍ତି। ଏଠାରେ ଅନେକ ମତ ରହିଛି, ତୁମ ବ୍ରାହ୍ମଣ ମାନଙ୍କର ହେଉଛି ଏକ ମତ ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି ସେମାନଙ୍କର ହେଲା ଶ୍ରୀମଦ୍। ତୁମେ ବାବାଙ୍କ ଶ୍ରୀମଦ୍ ଦ୍ଵାରା ଦେବତା ହେଉଛ। ଦେବତା ମାନଙ୍କର କୌଣସି ଶ୍ରୀମଦ୍ ନାହିଁ। ଶ୍ରୀମଦ୍ ଏବେ ତୁମ ବ୍ରାହ୍ମଣ ମାନଙ୍କୁ ମିଳୁଛି। ଭଗବାନ ହେଉଛନ୍ତି ନିରାକାର, ଯିଏକି ତୁମକୁ ରାଜଯୋଗ ଶିଖାଉଛନ୍ତି, ଯାହାଙ୍କ ଠାରୁ ତୁମେମାନେ ନିଜର ରାଜ୍ୟ ଭାଗ୍ୟ ନେଇ କେତେ ଉଚ୍ଚ ବିଶ୍ୱର ମାଲିକ ହେଉଛ। ଭକ୍ତି ମାର୍ଗର ବେଦଶାସ୍ତ୍ର ଆଦି କେତେ ଢେରକୁ ଢେର ରହିଛି, କିନ୍ତୁ ଏକମାତ୍ର ଗୀତା ହିଁ ମୂଲ୍ୟବାନ ଅଟେ। ଭଗବାନ ଆସି ରାଜଯୋଗ ଶିଖାଉଛନ୍ତି, ଏହାକୁ ହିଁ ଗୀତା କୁହାଯାଉଛି। ଏବେ ତୁମେମାନେ ବାବାଙ୍କ ଠାରୁ ପଢୁଛ, ଯାହାଦ୍ୱାରା ସ୍ୱର୍ଗର ରାଜ୍ୟ ପଦ ପାଇବ। ଯିଏ ପଢିବେ ସିଏ ରାଜ୍ୟ ନେବେ। ଡ୍ରାମାରେ ପାଠ ରହିଛି ନା, ଜ୍ଞାନଦାତା ଜ୍ଞାନର ସାଗର ଏକମାତ୍ର ବାପା ହିଁ ଅଟନ୍ତି। ସେ ଡ୍ରାମା ପ୍ଲାନ ଅନୁସାରେ କଳିଯୁଗର ଶେଷ ସତ୍ୟଯୁଗର ଆଦି ସଙ୍ଗମ ସମୟରେ ହିଁ ଆସୁଛନ୍ତି। ଏଥିରେ କୌଣସି କଥାରେ ଦ୍ୱନ୍ଦ୍ୱରେ ପଡ ନାହିଁ। ବାପା ଏହାଙ୍କ ଶରୀରରେ ଆସି ପାଠ ପଢାଉଛନ୍ତି, ଆଉ କେହି ପଢାଇ ପାରିବେ ନାହିଁ। ଏହି ଦାଦା ଯଦି ଆଗରୁ କାହା ପାଖରୁ ପଢିଥାନ୍ତେ, ତେବେ ଆହୁରି ଅନେକ ମଧ୍ୟ ତାଙ୍କ ଠାରୁ ପଢିଥାନ୍ତେ। ବାପା କହୁଛନ୍ତି, ଏହିସବୁ ଗୁରୁ ଆଦି ସମସ୍ତଙ୍କର ଉଦ୍ଧାର କରିବାକୁ ମୁଁ ଆସୁଛି। ଏବେ ତୁମର ଲକ୍ଷ୍ୟ ଷଣ୍ମୁଖରେ ରହିଛି, ଆମେ ଏହିପରି ହେବୁ, ଏହା ହେଉଛି ନରରୁ ନାରାୟଣ ହେବାର ସତ୍ୟ କଥା। ଏମାନଙ୍କର ପୁଣି ଭକ୍ତି ମାର୍ଗରେ ମହିମା କରାଯାଉଛି, ଭକ୍ତି କରିବାର ପ୍ରଥା ଚାଲି ଆସିଛି। ଏବେ ଏହି ରାବଣ ରାଜ୍ୟ ପୂରା ହେବାକୁ ଯାଉଛି। ତୁମେ ଏବେ ଦଶହରା ଇତ୍ୟାଦି ଦେଖିବାକୁ ଯିବ ନାହିଁ। ତୁମେ ତ ବୁଝାଉଛ ଯେ ସେମାନେ ଏସବୁ କଣ କରୁଛନ୍ତି, ଏହା ତ ଛୋଟ ପିଲାଙ୍କର କାମ, ବଡ଼ ବଡ଼ ଲୋକମାନେ ମଧ୍ୟ ଦେଖିବାକୁ ଯାଉଛନ୍ତି। ରାବଣକୁ କିପରି ଜଳାଉଛନ୍ତି, ଇଏ ରାବଣ କିଏ କେହି କହିପାରିବେ ନାହିଁ। ରାବଣ ରାଜ୍ୟ ଅଟେ ନା, ଦଶହରା ଆଦିକୁ କେତେ ଖୁସିରେ ପାଳନ କରିଥାନ୍ତି, ଯେଉଁଥିରେ ରାବଣକୁ ଜଳାଇଥାନ୍ତି, ଦୁଃଖ ମଧ୍ୟ ଭୋଗ କରିଚାଲିଛନ୍ତି, କିଛି ହେଲେ ବୁଝୁନାହାନ୍ତି। ଏବେ ତୁମେମାନେ ଜାଣୁଛ ଆମେ କେତେ ଅଜ୍ଞାନୀ ଥିଲୁ, ରାବଣ ସମସ୍ତଙ୍କୁ ଅଜ୍ଞାନୀ କରିଦେଉଛି। ଏବେ ତୁମେମାନେ କହୁଛ, ବାବା ଆମେ ଲକ୍ଷ୍ମୀ ନାରାୟଣ ନିଶ୍ଚିନ୍ତ ହେବ, ଆମେ କମ୍ ପୁରୁଷାର୍ଥ କରିବୁ ନାହିଁ। ଏହା ଏକମାତ୍ର ସ୍କୁଲ ଅଟେ ଯେଉଁଠାରେ ବହୁ ସହଜ ପାଠପଢା ହେଉଛି। ବୁଢୀ ବୁଢୀ ମାତା ମାନେ ଆଉ କିଛି ମନେ ନ ପକାଇ ପାରିଲେ କେବଳ ବାପାଙ୍କୁ ମନେ ପକାନ୍ତି, ମୁଖ ଦ୍ୱାରା ହେ ରାମ କହୁଛନ୍ତି ନା। ବାବା ଏ କଥା ବହୁତ ସହଜ କରି କହୁଛନ୍ତି ଯେ ତୁମେ ହେଉଛ ଆତ୍ମା, ପରମାତ୍ମା ବାବାଙ୍କୁ ସ୍ମରଣ କଲେ ତୁମର ଜୀବନ ରୂପୀ ନୌକା ପାରି ହୋଇଯିବ। କୁଆଡେ ଯିବ, ଶାନ୍ତି ଧାମ ସୁଖଧାମ, ଆଉ ସବୁ ଭୁଲି ଯାଅ, ଯାହା ଶୁଣିଛ ପଢିଛ ତାହା ସବୁ ଭୁଲି ନିଜକୁ ଆତ୍ମା ଭାବି ବାପାଙ୍କୁ ମନେ ପକାଇଲେ ବାପାଙ୍କ ଠାରୁ ବର୍ଷା ନିଶ୍ଚୟ ମିଳିବ। ବର୍ତ୍ତମାନ ଏହି ରାବଣ ରାଜ୍ୟ ଶେଷ ହେବ, ତୁମେ ଦଶହରା ଆଦି ଦେଖିବାକୁ କଣ ଯିବ କି, ବାବାଙ୍କ ସ୍ମୃତି ଦ୍ୱାରା ହିଁ ପାପ କଟି ଯାଉଛି, କେତେ ସହଜ। ଏଭଳି ମଧ୍ୟ କହନ୍ତି, ଭ୍ରୁକୁଟି ମଧ୍ୟରେ ଗୋଟିଏ ଅଜବ ଦ୍ୱାର ଚମକୁଛି, ତେବେ ନିଶ୍ଚୟ ଆତ୍ମା ଏତେ ଛୋଟ ହୋଇଥିବ ନା। ଡାକ୍ତର ମାନେ ମଧ୍ୟ ବହୁତ ଚେଷ୍ଟା କରୁଛନ୍ତି ଆତ୍ମାକୁ ଦେଖିବା ପାଇଁ, କିନ୍ତୁ ତାହା ବହୁତ ସୂକ୍ଷ୍ମ ଅଟେ, ହଟ ଆଦି ଦ୍ୱାରା କେହି ଦେଖିପାରିବେ ନାହିଁ। ବାପା ମଧ୍ୟ ଏହିପରି ବିନ୍ଦୁ ଅଟନ୍ତି, କହୁଛନ୍ତି ତୁମ ସଦୃଶ ମୁଁ ମଧ୍ୟ ସାଧାରଣ ହୋଇ ତୁମମାନଙ୍କୁ ପାଠ ପଢାଉଛି। କେହି କଣ ଜାଣୁଛନ୍ତି ଯେ ଭଗବାନ ଏମାନଙ୍କୁ କିପରି ପାଠ ପଢାଉଛନ୍ତି। ଯଦି କୃଷ୍ଣ ପଢାଉଥାନ୍ତେ ତେବେ ସାରା ଆମେରିକା ଜାପାନ ଆଦି ସବୁଆଡୁ ଆସି ଯାଇଥାନ୍ତେ, ତାଙ୍କଠାରେ ଏତେ ଆକର୍ଷଣ ରହିଛି, କୃଷ୍ଣଙ୍କ ସହିତ ସମସ୍ତଙ୍କର ସ୍ନେହ ରହିଛି। ଏବେ ତୁମେମାନେ ଜାଣୁଛ ଆମେ ସେହିପରି ହେଉଛୁ, କୃଷ୍ଣ ହେଉଛନ୍ତି ରାଜକୁମାର, ତାଙ୍କ କୋଳକୁ ନେବାକୁ ଚାହିଁଲେ ପୁରୁଷାର୍ଥ କରିବାକୁ ପଡିବ, କିନ୍ତୁ ଏହା କୌଣସି ବଡ କଥା ନୁହେଁ। ବାପା ନିଜର ସନ୍ତାନମାନଙ୍କୁ ସ୍ୱର୍ଗର ରାଜକୁମାର ବିଶ୍ୱର ମାଲିକ କରିବା ପାଇଁ ପାଠ ପଢାଉଛନ୍ତି। ବାବା କହୁଛନ୍ତି, ପିଲାମାନେ ପାଠପଢାର ସାରାଂଶ ହେଉଛି ଦୁନିଆର ସବୁ କଥାକୁ ଛାଡି ଦିଅ, ଏପରି କେବେ ଭାବ ନାହିଁ ଯେ ଆମ ପାଖରେ ଗୋଟିଏ ଟଙ୍କା ଅଛି। ଲକ୍ଷେ ଟଙ୍କା ଅଛି, କିଛି ବି ହାତକୁ ଆସିବ ନାହିଁ, ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କର। ବାବାଙ୍କ ପାଖକୁ ଆସିଲେ ବାବା ଅଭିମାନ କରି କୁହନ୍ତି, ଆଠ ମାସ ହେଲା ଏ ଜ୍ଞାନ ମାର୍ଗରେ ଆସିଲଣି, କିନ୍ତୁ ବାବା ଯାହାଙ୍କ ଠାରୁ ସ୍ୱର୍ଗର ବାସା ହିଁ ମିଳୁଛି, ତାଙ୍କ ସହିତ ଏତେ ସମୟ ହେଲା ମିଶିବ ନାହିଁ। କହୁଛନ୍ତି ବାପା ଅମକ କାମ ଥିଲା, ଆରେ ଯଦି ତୁମେ ଶରୀର ଛାଡି ଦେଇଥାନ୍ତା ପୁଣି ଏଠାକୁ କିପରି ଆସିଥାନ୍ତ, ତେଣୁ ଏଭଳି ବାହାନା ଚଳିବ ନାହିଁ। ବାପା ରାଜଯୋଗ ଶିଖାଉଛନ୍ତି କିନ୍ତୁ ତୁମେ ମାନେ ଶିଖୁନାଓ। ଯିଏ ବହୁତ ଭକ୍ତି କରୁଥିବେ ତାଙ୍କୁ ସାତ ଦିନ କଣ ଗୋଟିଏ ସେକେଣ୍ଡରେ ମଧ୍ୟ ଧୀର ଲାଗିଯିବ, ଏକ ସେକେଣ୍ଡରେ ବିଶ୍ୱର ମାଲିକ ହୋଇପାରିବ, ଇଏ ନିଜେ ଅନୁଭବୀ ବସିଛନ୍ତି। ବିନାଶ ଦେଖିଲେ, ଚତୁର୍ଭୁଜ ରୂପ ଦେଖିଲେ ବାସ ବୁଝିଗଲେ ଓହୋ ମୁଁ ବିଶ୍ୱର ମାଲିକ ହେବି। ସାକ୍ଷାତକାର ହେଲା, ମୁଁ ଉତ୍ସାହ ଆସିଲା ଏବଂ ସବୁକିଛି ଛାଡିଦେଲେ। ଏଠାରେ ତୁମେ ଜାଣୁଛ ବାବା ବିଶ୍ୱର ରାଜତ୍ୱ ଦେବା ପାଇଁ ଆସିଛନ୍ତି। ବାପା ପଚାରୁଛନ୍ତି ନିଶ୍ଚୟ କେବେ ହେଲା, ତେବେ କହୁଛନ୍ତି ଆଠ ମାସ ହେଲା। ବାବା ବୁଝାଉଛନ୍ତି ମୂଳ କଥା ହେଲା ଯୋଗ ଏବଂ ଜ୍ଞାନ, ବାକି ସାକ୍ଷାତକାରର କୌଣସି ଆବଶ୍ୟକତା ନାହିଁ। ବାପାଙ୍କୁ ଚିହ୍ନିଗଲା, ପଢିବା ଆରମ୍ଭ କର, ତେବେ ତୁମେ ମଧ୍ୟ ଏହିପରି ହୋଇଯିବ। ବହୁତ ପଏଣ୍ଟସ ମିଳିଛି ଯାହାକୁ ତୁମେମାନେ କାହାକୁ ହେଲେ ବୁଝାଇ ପାରିବ, ବହୁତ ସ୍ନେହର ସହିତ ବୁଝାଅ। ସେ ବାବା ଯିଏକି ପତିତ ପାବନ ଅଟନ୍ତି, ସିଏ କହୁଛନ୍ତି ମୋତେ ମନେ ପକାଅ, ତେବେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ। ଏହି କଥାକୁ ବହୁତ ଯୁକ୍ତିର ସହିତ ବୁଝାଇବାକୁ ହେବ। ତୁମେମାନେ ଚାହୁଁଛ ନା ଗଡ୍ ଫାଦର ଆମକୁ ମୁକ୍ତ କରି ଶାନ୍ତିଧାମକୁ ନେଇଯାଆନ୍ତୁ। ଆଚ୍ଛା, ଏବେ ତୁମ ଉପରେ ଯେଉଁ କଳଙ୍କ ଲାଗିଯାଇଛି ସେଥିପାଇଁ ବାପା କହୁଛନ୍ତି ମୋତେ ମନେ ପକାଅ। ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ସକାଳୁ ସକାଳୁ ଉଠି ବାପାଙ୍କୁ ମନେ ପକାଇ ପ୍ରାତଃ ଭ୍ରମଣ କର, ପରସ୍ପର ମଧ୍ୟରେ ଏଭଳି ମିଠା ବାର୍ତ୍ତାଳାପ କର, ଦେଖିବା କିଏ କେତେ ସମୟ ବାବାଙ୍କୁ ସ୍ମରଣ କରୁଛି, ତାପରେ ନିଜର ଅନୁଭବ ଶୁଣାଅ। ନମ୍ବର ଦୁଇ, ବାବାଙ୍କୁ ଚିହ୍ନିଲା ପରେ କୌଣସି ବାହାନା କରିବାର ନାହିଁ, ପାଠପଢାରେ ଲାଗିଯିବାର ଅଛି, ମୁରଲି ଶୁଣିବା କେବେ ବି ବନ୍ଦ କରିବାର ନାହିଁ। ବରଦାନ, ସମସ୍ତଙ୍କର ଗୁଣକୁ ଦେଖୁଥିଲେ ମଧ୍ୟ ନିଜ ଭିତରେ ବାବାଙ୍କର ଗୁଣକୁ ଧାରଣ କରୁଥିବା ଗୁଣ ମୁରଦ ଆତ୍ମା ହୁଅ। ସଙ୍ଗମ ଯୁଗରେ ଯେଉଁ ପିଲାମାନେ ଗୁଣର ମାଳା ପିନ୍ଧିଥାନ୍ତି ସେଇମାନେ ହିଁ ବିଜୟ ମାଳାରେ ଆସିଥାନ୍ତି, ସେଥିପାଇଁ ନିଜେ ହୋଲି ହଂସ ହୋଇ ସମସ୍ତଙ୍କର ଗୁଣକୁ ଦେଖ ଏବଂ ଏକମାତ୍ର ବାବାଙ୍କର ଗୁଣକୁ ହିଁ ଧାରଣ କର। ଏହିଭଳି ଗୁଣର ମାଳା ସମସ୍ତଙ୍କର ଗଳାରେ ପଡି ରହିବା ଦରକାର। ଯେଉଁମାନେ ଯେତିକି ବାବାଙ୍କର ଗୁଣକୁ ନିଜ ଭିତରେ ଧାରଣ କରିଥାନ୍ତି ସେମାନଙ୍କର ଗଳାରେ ସେତିକି ବଡ଼ ମାଳା ପଡିଥାଏ, ଏବଂ ଗୁଣର ମାଳାକୁ ସ୍ମରଣ କରିବା ଦ୍ୱାରା ନିଜେ ମଧ୍ୟ ଗୁଣମୁରଦ ହୋଇଯାନ୍ତି। ଏହାର ସ୍ମାରକୀ ରୂପରେ ଦେବତାମାନଙ୍କର ଏବଂ ଶକ୍ତିମାନଙ୍କର ଗଳାରେ ମାଳା ପିନ୍ଧିଥିବାର ଦେଖାଇଥାନ୍ତି। ସ୍ଲୋଗାନ, ସାକ୍ଷୀ ଫଣିଆର ସ୍ଥିତି ହିଁ ଯଥାର୍ଥ ନିର୍ଣ୍ଣୟ କରିବାର ଆସନ। ଅବ୍ୟକ୍ତ ଈଶ୍ୱର, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଅନ୍ତର୍ମୁଖୀ ହୋଇ କାର୍ଯ୍ୟ କରିବା ଦ୍ୱାରା ଅନେକ ପ୍ରକାରର ବିଘ୍ନ ଠାରୁ ଏବଂ ବ୍ୟର୍ଥ ସଂକଳ୍ପ ଠାରୁ ମୁକ୍ତ ହୋଇଯିବ ଏବଂ ସମୟ ମଧ୍ୟ ବହୁତ ବଞ୍ଚିଯିବ। ତେବେ ଯେଉଁ ଆତ୍ମାମାନେ ଅନ୍ତର୍ମୁଖୀ ସ୍ଥିତିରେ ରହିଥାନ୍ତି ସେମାନଙ୍କ ଭିତରେ ସ୍ମୃତିର ସମୃଦ୍ଧି ମଧ୍ୟ ଆସିଥାଏ ଏବଂ ଆତ୍ମା ରୂପେ ନେତ୍ର ଶକ୍ତିଶାଳୀ ହେବାକୁ ଲାଗିଥାଏ, ଯାହାଦ୍ୱାରା ଯଦି କୌଣସି ବି ବିଘ୍ନ ଆସିବାକୁ ଯାଉଥିବ ତେବେ ଅନୁଭବ ହେବ ଯେ ଆଜି କୌଣସି ପରୀକ୍ଷା ଆସିବାକୁ ଯାଉଛି, ଏବଂ ଯେତେ ପୂର୍ବରୁ ଜଣାପଡ଼ିଯିବ ସେହି ଅନୁସାରେ ସଚେତନ ହେବା କାରଣରୁ ସଫଳତାକୁ ମଧ୍ୟ ପ୍ରାପ୍ତ କରିଥାନ୍ତି। ଆଚ୍ଛା, ଓମ୍ ଶାନ୍ତି।